ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ଜଲ ସଂରକ୍ଷଣ ଆର୍ ଜଲ ପରିଚାଳନାଥି ସରକାରଙ୍କର ସବୁନୁ ବଡ଼ ଭୂମିକା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ବିଶ୍ୱ ଜଳ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ମହାନଦୀକେ ନେଇକରି ଛତିଶଗଡ଼ ସାଙ୍ଗେ ରହିଥିବା ଜଳ ବିବାଦକେ ଖୁବ୍ ଜଲ୍ଦି ସମାଧାନ କରାଯିବା, ଏ ବାବଦେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ 100ଟା ଚେକ୍ ଡ୍ୟାମ୍, 4ଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଆର୍ ଭିନ୍ ଭିନ୍ ଭୂତଳ ପାଇପ୍ଲାଇନ୍ ପ୍ରକଳ୍ପକେ ଲୋକାର୍ପଣ ଆଉ 18ଟା ବୃହତ୍ ଉଠା ଜଳସେଚନ ଯୋଜନାର ଶିଳାନ୍ୟାସ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଗୋ ୱାଟର ଇଆର୍ପିର ଶୁଭାରମ୍ଭ କରବାର ସହିତ ଏ ବାବଦ ସୂଚନା ପୁସ୍ତିକାକେ ଭିଲ୍ ଉନ୍ମୋଚନ କରିଛନ୍। ଅଲଗା ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକେ ବରକସ କରବା ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି କହିଛନ୍। ଗଲାକାଲ ରାଜଭବନର ବିହାର ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ଉଦ୍ବୋଧନ ଦେଇକରି ରାଜ୍ୟପାଳ ବିହାର ରାଜ୍ୟର ଅଧିବାସୀମାନଙ୍କୁ ଅଭିନନ୍ଦନ ଜଣାବାର ସହିତ ସେମାନଙ୍କର ସୁଖ ସମୃଦ୍ଧି କାମନା କରିଛନ୍। ବିଧାନସଭା ବଜେଟ୍ ଅଧିବେଶନ ଚାଲିଥିବାନୁ ଆଇବାକାଲ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା, ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକକୁ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। 1931 ମାର୍ଚ୍ଚ 23 ଦିନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ସୁଖଦେବ ଥାପର ଆର୍ ଶିବରାଜ ରାଜଗୁରୁଙ୍କୁ ଫାଶୀ ଦିଆଯାଇଥିଲା। ସେଦିନକେ ଶହୀଦ ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି। ବ୍ରିଟିଶ ଶାସନ ସମିଆତି ଲାଲା ଲଜପତ ରାୟ ସାଇମନ କମିଶନ ବିରୁଦ୍ଧ ଆନ୍ଦୋଳନ କରୁଥିବା ବେଳେ ବ୍ରିଟିଶ ପୁଲିସ ମାର୍ଥି ଜଖମ ହୋଇକରି ଜୀବନ ହରାଇଥିଲେ। ଏ ଘଟଣାର ପ୍ରତିଶୋଧ ନେବାର ଲାଗି ସଂଗ୍ରାମୀ ଭଗତ ସିଂ, ସୁଖଦେବ ଥାପର ଆର୍ ଶିବରାଜ ରାଜଗୁରୁ ଆଉ ଜଣେ ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ସହିତ ମିଶିକରି ବ୍ରିଟିଶ ପୁଲିସ ଅଧିକାରୀଙ୍କ ଉପରେ ଗୁଲି ଚଲାଇଥିଲେ। ଇତର ଶୁଣାଣିଥି ତିନି ସ୍ୱାଧୀନତା ସଂଗ୍ରାମୀଙ୍କୁ ଆଜିର ଦିନେ ଫାଶୀ ଦିଆଯାଇଥିଲା। ସାରା ଦେଶରେ 4,123 ଜଣ ନିର୍ବାଚନ ରେଜିଷ୍ଟ୍ରେସନ ଅଧିକାରୀ ନିଜର ନିଜର ବିଧାନସଭା ମଣ୍ଡଳୀନ ସର୍ବଦଳୀୟ ବୈଠକ କରୁଛନ୍। ପୁଲିଂ ବୁଥ୍ ସ୍ତରୀୟ ସମସ୍ୟାର ସମାଧାନ ଲାଗି ଏ ବୈଠକ ହେଉଛି। ହେଲେ ଇ ମାସର 31 ତକ୍ ରାଜ୍ୟର ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀନ ଇ ବୈଠକ ଶେଷ କରବାର୍ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାକେ ଆହୁରି ଭବ୍ୟ କରବାର୍ ଲାଗି ପହେଲା ଥର ଲାଗି ରାଜ୍ୟ ସରକାର ପ୍ରସ୍ତୁତି ମୂଲ କରିଛନ୍। ଏ ବାବଦେ ଗଲାକାଲ ଭୁବନେଶ୍ୱର ସଂସ୍କୃତି ଭବନ ଭାଷା ସାହିତ୍ୟ ଆଉ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କର ଅଧ୍ୟକ୍ଷତାରେ ଗୋଟିଏ ବୈଠକ ହୋଇଯାଇଛି। କଟକ ବାଲିଯାତ୍ରା ପଡ଼ିଆନ ତିଆରି ହୋଇଥିବାର ଐତିହ୍ୟ ଫାଟକ ବାଗିର ସମ୍ବଲପୁରରେ ଭିଲ୍ ଶୀତଳଷଷ୍ଠୀ ଫାଟକ ତିଆରି ହେବା ଆର୍ ଏଥିର୍ଲାଗି ସରକାରଙ୍କ ତରଫରୁ 30,00,000 ଟଙ୍କା ଦିଆଯିବା। ଶୀତଳଷଷ୍ଠୀ ଆୟୋଜନ କରୁଥିବା ତିନି ମୁଖିଆପଡ଼ା, ନନ୍ଦପଡ଼ା, ଝାଡ଼ୁଆପଡ଼ା ଆର୍ ମୋଦିପଡ଼ା ଷଷ୍ଠୀ କମିଟିମାନଙ୍କୁ ବଡ଼ ଆକାରରେ ଆର୍ଥିକ ସାହାଯ୍ୟ ବିଲ୍ ଦିଆଯିବା ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। ବୈଠକଟି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳରାମ ବୁନ୍ଦର ଆଭାସୀ ଜରିଏ ଯୋଗ ଦେଇଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ବିଭାଗ ଏନ୍ଏସ୍ଏସ୍ ଆର୍ ସମ୍ବଲପୁର ନେହେରୁ ଯୁବକେନ୍ଦ୍ର ତରଫରୁ ବିକଶିତ ଭାରତ ଲାଗି ମତାମତ ଗ୍ରହଣ କରାଯାଇଛି। ଏଥି ସମ୍ବଲପୁର ଆର୍ ଝାରସୁଗୁଡ଼ା ଜିଲ୍ଲାର ସବୁ ମହାବିଦ୍ୟାଳୟର ବଛା ହୋଇଥିବା 150 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବୌଦ୍ଧ ଜିଲ୍ଲାର ବଢ଼ିଗାଁ ଗାଁନ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବିଦ୍ୟାଳୟ ପ୍ରବେଶ ଆର୍ ଖଡ଼ିଛୁଆଁ ଉତ୍ସବ ଲାଗି ପ୍ରସ୍ତୁତି କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମଟି ଯୋଗ ଦେଇକରି କହିଛନ୍ ଯେ ଆଇବା ମାସର 2 ଜିଲ୍ଲାର ସବୁ ପ୍ରାଥମିକ ଆର୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟନ ଶିଶୁ ବାଟିକା ଆର୍ 1 ବିଦ୍ୟାଳୟ ପ୍ରବେଶ ଉତ୍ସବ ହେବା। ନୂଆଦିଲ୍ଲୀନ ଚାଲିଥିବାର ଖେଲୋ ଇଣ୍ଡିଆ ପାରା ଏଥ୍ଲେଟିକ୍ସ ମହିଳା F-55 ଜେଭ୍ଲିନ୍ ଓଡ଼ିଶାର ସୁଚିତ୍ରା ପରିଡ଼ାଙ୍କୁ ସ୍ୱର୍ଣ୍ଣପଦକ ମିଳିଛି। ସୁଚିତ୍ରା 18.57 ଦୂରକେ ଜେଭ୍ଲିନ୍ ଫିକିକରି ସଫଳତା ପାଇଛନ୍। ଇତାର ଆଘନୁ ଓଡ଼ିଶାର ଜୟନ୍ତୀ ବେହେରା ଆର୍ ଜାନକୀ ଓରାମ ସ୍ୱର୍ଣ୍ଣ ଆର୍ ରୌପ୍ୟ ପଦକ ଜିତିକରି ରାଜ୍ୟର ଲାଗି ଗୌରବ ଆଣିଛନ୍। ରାଜ୍ୟର କେତେଟା ଜାଗାନ ଗଲାକାଲି ଜବର ଧୁକାଗୋଡ଼ି ଆର୍ ବର୍ଷା ହୋଇଛି। ସୂଚନା ଅନୁସାରେ ସମ୍ବଲପୁର, ଦେବଗଡ଼, ବରଗଡ଼, ସୁନ୍ଦରଗଡ଼ ସହିତ ରାଜ୍ୟର କେତେଟା ଜିଲ୍ଲାନ ଇତାର ବେଶୀ ପ୍ରଭାବ ଦେଖ୍ବାର୍କେ ମିଳିଛି। ଧୁକାଗୋଡ଼ି ଲାଗି ଗଞ୍ଜାମ ଜିଲ୍ଲାର ଝନ୍କର ଜୀବନ ଯିବାର ସହିତ ଜବର ନୁକସାନ ହୋଇଛି। ଧୁକାଗୋଡ଼ିକେ ଆଉ ବର୍ଷାକେ ନେଇକରି ସୁନ୍ଦରଗଡ଼, ଦେବଗଡ଼ ଜିଲ୍ଲା ସହିତ ପଶ୍ଚିମ ଓଡ଼ିଶାର ବଡ଼ଭାଗୀ ଜିଲ୍ଲାମାନଙ୍କୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏସିନି ରାଞ୍ଚଲିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଲିକ ଖବର ଶୁଣିପାରିବେ ରାତି 7:02 ଜୁହାର।